ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲିଠାରୁ ଆରମ୍ଭ ହେବ ଚଳିତ ବର୍ଷର ଚାରଧାମ ଯାତ୍ରା। କାନାଡ଼ା ନିର୍ବାଚନରେ ବିଜୟ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି ଲିବେରାଲ ପାର୍ଟି। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଦେଶର ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ କରୁଛନ୍ତି। ସେ କହିଛନ୍ତି, ଦେଶର ପ୍ରତ୍ୟେକ ଛାତ୍ରଛାତ୍ରୀ ଯେଭଳି ବିଶ୍ୱସ୍ତରୀୟ ଜ୍ଞାନ ଆହରଣ କରିପାରିବେ ସେ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଯୁଗ୍ମ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗୋଟିଏ ମଞ୍ଚରେ ସରକାର, ଶିକ୍ଷାବିତ୍, ଶିଳ୍ପ ଏବଂ ଉଦ୍ଭାବକମାନଙ୍କୁ ଏକତ୍ର କରାଯାଇଛି। ସେ କହିଛନ୍ତି, ଦେଶର ଉଜ୍ଜଳ ଭବିଷ୍ୟତ ନିର୍ମାଣ କ୍ଷେତ୍ରରେ ଯୁବପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନଙ୍କୁ ପ୍ରସ୍ତୁତ କରିବା ଲାଗି ନୂଆ ଶିକ୍ଷାନୀତି ଦିଗ୍ଦର୍ଶନ ଦେବ। ଭାରତର ଭବିଷ୍ୟତକୁ ଜ୍ଞାନ, ସଦିଚ୍ଛା ଏବଂ ପ୍ରଯୁକ୍ତିବିଦ୍ୟା ଶୀର୍ଷ ସ୍ତରକୁ ନେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
ଏକଜୁଟତା, ଏକ କନଫିଡେନ୍ସ, ଇସି କୋ ଯୁଗ୍ମ କହତେ ହୈ। ଏକ ଐସା ଯୁଗ୍ମ ଜିସ୍ମେ ବିକଶିତ ଭାରତ କେ ଫ୍ୟୁଚର ଟେକ୍ ସେ ଜୁଡେ ଷ୍ଟେକ୍ ହୋଲ୍ଡର୍ସ ଏକ ସାଥ ଜୁଡେ ହେ। ମୁଝେ ବିଶ୍ୱାସ ହେ, ଭାରତ କି ଇନୋଭେସନ କେପାସିଟି ଔର ଡିପ ଟେକ୍ ମେ ଭାରତ କି ଭୂମିକା କୁ ବଢାନେ କେ ଲିଏ ହମ ଜୋ ପ୍ରୟାସ କର ରହେ ହେଁ ଉସେ ଇସ୍ ଆୟୋଜନ ସେ ଔର ବଲ ମିଲେଗା। ମୁଝେ ବିଶ୍ୱାସ ହେ, ଭାରତ କି ଇନୋଭେସନ କେପାସିଟି ଔର ଡିପ ଟେକ୍ ମେ ଭାରତ କି ଭୂମିକା କୁ ବଢାନେ କେ ଲିଏ ହମ ଜୋ ପ୍ରୟାସ କର ରହେ ହେଁ ଉସେ ଇସ୍ ଆୟୋଜନ ସେ ଔର ବଲ ମିଲେଗା।
ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି, ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅତ୍ୟାଧୁନିକ କେନ୍ଦ୍ରଗୁଡ଼ିକ ସ୍ଥାପନ କରାଯାଇ ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନାତ୍ମକ ଭାବନା ଉଦ୍ରେକ କରାଯାଉଛି। ଚଳିତ ବର୍ଷ ବଜେଟ୍ରେ ଆଇଆଇଟିଗୁଡ଼ିକରେ ଆସନ ବୃଦ୍ଧି ନିମନ୍ତେ ସୁପାରିଶ କରାଯାଇଥିବା ଶ୍ରୀ ମୋଦି କହିଛନ୍ତି। ଏମ୍ସ ସମେତ ଆଇଆଇଟିଗୁଡ଼ିକରେ ଔଷଧ ସମ୍ବନ୍ଧୀୟ ଅନେକଗୁଡ଼ିଏ ପାଠ୍ୟକ୍ରମ ପ୍ରଚଳନ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ट्रांसफॉर्म करेगी। इसके लिए हम भारत के बच्चों को बचपन में ही जरूरी एक्सपोजर दे रहे हैं। हमें एआई को लगातार प्रमोट करना होगा। आज हम देख रहे हैं भारत एआई डेवलपमेंट और एडॉप्शन में आगे रहने वाले देशों में शामिल है। इसके विस्तार के लिए सरकार ने इंडिया एआई मिशन को लॉन्च किया है। इसे वर्ल्ड क्लास इंफ्रास्ट्रक्चर, हाई क्वालिटी डेटा सेट्स और रिसर्च फैसिलिटी तैयार किए जाएंगे। ଭାରତ ସେଣ୍ଟର୍ସ ହିଁ ଏକ୍ସେଲେନ୍ସ କି ସଂଖ୍ୟା ବି ବଢାଇ ଯା ରହି ହେ।
ଚଳିତ ବର୍ଷର ଚାରଧାମ ଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହାର ପ୍ରସ୍ତୁତି ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ରାଜ୍ୟର ବିଭିନ୍ନ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଧାମୀ କହିଛନ୍ତି, ଆସନ୍ତା 2 ତାରିଖରେ ଶ୍ରଦ୍ଧାଳୁ କେଦାରନାଥ ଧାମକୁ ଦର୍ଶନ ପାଇଁ ଯାଇପାରିବେ। ଏଥିପାଇଁ ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହୋଇସାରିଛି। ଦିବ୍ୟାଙ୍ଗ, ବରିଷ୍ଠ ଏବଂ ବିଦେଶୀ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇଛି। ଏପରିକି 20ଟି ନିଃଶୁଳ୍କ ରେଜିଷ୍ଟ୍ରେସନ କାଉଣ୍ଟର ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁ ଏହି ଚାରିଧାମ ଗସ୍ତ ଅବସରରେ ଯମୁନେତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥ ସ୍ଥଳକୁ ପରିଦର୍ଶନରେ ଯାଇପାରିବେ। ପହଲଗାମ ଆତଙ୍କୀ ଆକ୍ରମଣ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ନିମନ୍ତେ କଂଗ୍ରେସର ଦାବିକୁ ବିଜେପି ସମାଲୋଚନା କରିଛି। ଦଳୀୟ ମୁଖପାତ୍ର ସେହେଜାଦ ପୁନାୱାଲା ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରଥମେ ଏକଥା ପ୍ରକାଶ କରିବା ଉଚିତ ଯେ ଆତଙ୍କୀ ଆକ୍ରମଣ ପରେ କଂଗ୍ରେସ କେଉଁ ପ୍ରସ୍ତାବ ଗ୍ରହଣ କରିଛି। ସେ କହିଛନ୍ତି, ସର୍ବଦଳୀୟ ବୈଠକ ସମୟରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଥିବା କହିଥିଲା। ସେ ଅଭିଯୋଗ କରିଛନ୍ତି ଯେ କେତେକ କଂଗ୍ରେସ ନେତା ଏହି ଘଟଣାରେ ପାକିସ୍ତାନ ପରିବର୍ତ୍ତେ ଭାରତକୁ ଦୋଷ ଦେବାକୁ ଚେଷ୍ଟା ଚଳାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାନାଡ଼ା ନିର୍ବାଚନରେ ଲିବେରାଲ ପାର୍ଟି ପ୍ରାର୍ଥୀ ମାର୍କ କାର୍ଣ୍ଣି ବିଜୟ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି। ଲିବେରାଲ ପ୍ରାର୍ଥୀମାନେ 167 ଆସନରେ ଆଗୁଆ ଥିବାବେଳେ ପିଆର୍ ପଲିଭରଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍ ପାର୍ଟିର ପ୍ରାର୍ଥୀମାନେ 145 ଆସନରେ ଆଗୁଆ ଅଛନ୍ତି। ସରକାର ଗଠନ ପାଇଁ ଗୋଟିଏ ରାଜନୈତିକ ଦଳକୁ 343 ଆସନ ମଧ୍ୟରୁ 172 ବିଜୟ ହାସଲ କରିବାକୁ ପଡ଼ିବ। ଆଜି ଦଳୀୟ ସମର୍ଥକମାନଙ୍କୁ ଉଦ୍ବୋଧନ ଦେଇ ଲିବେରାଲ୍ ପାର୍ଟିର କାର୍ନି କାନାଡ଼ାକୁ ଅଧିକ ଶକ୍ତିଶାଳୀ କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ାକୁ ଭାଗଭାଗ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ସଫଳ ହେବ ନାହିଁ। ସୂଚନାଯୋଗ୍ୟ, 3 ତଳେ ଜଷ୍ଟିନ୍ ଟ୍ରୁଡୋଙ୍କଠାରୁ ନେତୃତ୍ୱ ଗ୍ରହଣ କରିଥିବା କାର୍ନି ଦୃଢ଼ ମୁକାବିଲାର ସମ୍ମୁଖୀନ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ଯୋଗଦେବା ପରେ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଅତୁଳନୀୟ କାର୍ଯ୍ୟକୁ ସମ୍ମାନ ଜଣାଇ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗତକାଲି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 149 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ସେଥିମଧ୍ୟରେ 7 ପଦ୍ମ ବିଭୂଷଣ, 19 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଥିଲା। ବିଶିଷ୍ଟ ଭାୟୋଲିନ୍ ବାଦକ ଏବଂ କମ୍ପୋଜର ଡକ୍ଟର ଏଲ୍ ସୁବ୍ରମଣ୍ୟାନ୍ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜିଷ୍ଟ ଏନ୍ ନାଗେଶ୍ୱର ରେଡ୍ଡି, ପ୍ରସାର ଭାରତୀର ଅଧ୍ୟକ୍ଷ ଏ ସୂର୍ଯ୍ୟକୁମାର, ଚଳଚ୍ଚିତ୍ର ଅଭିନେତା ଅନନ୍ତ ନାଗ, ନନ୍ଦମୁରୀ ବାଲକ୍ରିଷ୍ଣନ୍ ଏବଂ ଏସ୍ ଅଜିତ କୁମାର, ଭାରତନାଟ୍ୟମ୍ର ନୃତ୍ୟଶିଳ୍ପୀ ଶୋଭା ଚନ୍ଦ୍ର କୁମାର ଓ ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ପିଆର୍ ଶ୍ରୀଜେଶ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଶାରୁ ଅଦ୍ୱୈତ ଚରଣ ଗଡ଼ନାୟକ, ଡାକ୍ତର ଅଶୋକ କୁମାର ମହାପାତ୍ର, ଦୁର୍ଗାଚରଣ ରଣବୀର ଏବଂ ପ୍ରତିଭା ଶତପଥୀ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ସ୍ଥିତ ଦୀଘାଠାରେ ଆସନ୍ତାକାଲି ଉଦ୍ଘାଟନ ହେବାକୁ ଥିବା ଜଗନ୍ନାଥ ଧାମ ଏବଂ ସଂସ୍କୃତି କେନ୍ଦ୍ର ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସକାଳଠାରୁ ଯଜ୍ଞ ଏବଂ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଇସ୍କନର ପୂଜକମାନେ ପୂଜାର୍ଚ୍ଚନା କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି। ମନ୍ଦିର ପ୍ରଶାସନଠାରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ଣ୍ଣାହୁତିରେ 100 କ୍ୱିଣ୍ଟାଲ ଓଜନର ଆମ୍ବ ଏବଂ ବେଲ କାଠ ବ୍ୟବହାର କରାଯିବା ସହ 2 କ୍ୱିଣ୍ଟାଲରୁ ଅଧିକ ଘିଅରେ ହୋମ କାର୍ଯ୍ୟ କରାଯିବ। ବିଭିନ୍ନ ତୀର୍ଥସ୍ଥଳରୁ ପବିତ୍ର ଜଳ ଅଣାଯାଇ ଯଜ୍ଞସ୍ଥଳରେ ଏକ ସ୍ୱତନ୍ତ୍ର କଳସରେ ରଖାଯାଇଛି। ଆସନ୍ତାକାଲି ଯଜ୍ଞ ଶେଷ ହେବା ପରେ ତ୍ରିମୂର୍ତ୍ତିକୁ ଆଡ଼ମ୍ବର ସହକାରେ ଆସ୍ଥାନ ଉପରକୁ ନିଆଯିବ। ବିଶିଷ୍ଟ ମାଲାୟାଲମ୍ ଚଳଚ୍ଚିତ୍ର ନିର୍ମାତା ଓ ସିନେମାଟୋଗ୍ରାଫର ସାଜିଏନ୍ କରୁନ୍ଙ୍କ ପରଲୋକ ଘଟିଛି। ତିରୁବନନ୍ତପୁରମ୍ରେ 73 ବୟସରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। 1988 ତାଙ୍କ ନିର୍ମିତ ପ୍ରଥମ ଚଳଚ୍ଚିତ୍ର ଫିର୍ ଭି 70 ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା। 1994 ଦ୍ୱିତୀୟ ଥର ପାଇଁ ତାଙ୍କ ଦ୍ୱାରା ପ୍ରସ୍ତୁତ ସିନେମା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଥିଲା। 1999 ତାଙ୍କର ଅନ୍ୟତମ ଚଳଚ୍ଚିତ୍ର ବାଣପ୍ରସ୍ତମ ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା। ଚଳଚ୍ଚିତ୍ର ପାଇଁ ତାଙ୍କୁ 7 ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବହୁଥର ସେ କେରଳ ରାଜ୍ୟ ସମ୍ମାନ ହାସଲ କରିଛନ୍ତି। କିଛିଦିନ ପୂର୍ବରୁ ତାଙ୍କୁ ମାଲାୟାଲମ୍ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ ରାଜ୍ୟ ସରକାର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଜେସି ଡାନିଏଲ୍ ପୁରସ୍କାର ପ୍ରଦାନ କରିଥିଲେ। ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ଅଧୀନରେ ନୂଆଦିଲ୍ଲୀଠାରେ ଆଜି ଏକ କର୍ମଶାଳାର ଆୟୋଜନ କରାଯାଇଛି। ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ସୁଯୋଗର ନୂତନ ମାର୍ଗ ବାହାର କରିବା ଲକ୍ଷ୍ୟ ନେଇ ଅଟଳ ଅକ୍ଷୟ ଉର୍ଜା ଭବନରେ ଏହି କର୍ମଶାଳାର ଆୟୋଜନ କରାଯାଇଛି। ପାକିସ୍ତାନର ସିନ୍ଧ ପ୍ରଦେଶରେ ସିନ୍ଧୁ ନଦୀ ଉପରେ ନିର୍ମାଣ କରାଯାଉଥିବା 6 ନୂତନ କେନାଲ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜୋରଦାର ହୋଇଛି। ଆଇନଜୀବୀ, ସାମ୍ବାଦିକ, କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଲୋକମାନେ ଏହି କେନାଲ ପ୍ରକଳ୍ପକୁ ବିରୋଧ କରିଛନ୍ତି। 2024 ଜୁଲାଇ ମାସରେ ପାକିସ୍ତାନର ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ଆଇପିଏଲ୍ କ୍ରିକେଟରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ସନ୍ଧ୍ୟା 7:30 ମୁହାଁମୁହିଁ ହେବେ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟନ୍ସ ବିପକ୍ଷରେ ବିଜୟୀ ହୋଇଛି। ରାଜସ୍ଥାନ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 35 ବଲ୍ରୁ ଶତକ ଅର୍ଜନ କରିଥିଲେ। ମାତ୍ର 14 ବର୍ଷ 32 ଦିନର ବୟସରେ ବୈଭବ ଏହି ଶତକ ହାସଲ କରି ଆଇପିଏଲ୍ କ୍ରିକେଟ୍ ଇତିହାସରେ ସର୍ବକନିଷ୍ଠ ଖେଳାଳିର ମାନ୍ୟତା ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲିଠାରୁ ଆରମ୍ଭ ହେବ ଚଳିତ ବର୍ଷର 4 ଧାମ ଯାତ୍ରା। କାନାଡ଼ା ନିର୍ବାଚନରେ ବିଜୟ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି ଲିବେରାଲ ପାର୍ଟି ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।